ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନର କାର୍ଯ୍ୟ ଆଜି ଦିନକ ପାଇଁ ବାଧାପ୍ରାପ୍ତ. ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଖାରଜ, 60 ବର୍ଷର ଅଧିକ ବରିଷ୍ଠ କଳାକାରଙ୍କ ପାଇଁ ଆର୍ଥିକ ସହାୟତା ଯୋଜନା ଆରମ୍ଭ କରିଛି ସଂସ୍କୃତି ମନ୍ତ୍ରଣାଳୟ, ଆସନ୍ତାକାଲିଠାରୁ ତିନିଦିନିଆ ମରିସସ୍ ଗସ୍ତରେ ଯିବେ ବୈଦେଶିକ ସଚିବ, ଏବଂ ମୁମ୍ବାଇ ଟି20 ମହିଳା କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ଭାରତକୁ ଆମନ୍ତ୍ରଣ କରିଛି ବ୍ୟାଟିଂ କରିବାକୁ. ଡକ୍ଟର ବିଆର୍ ଆମ୍ବେଦକରଙ୍କ ସମ୍ପର୍କିତ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ମନ୍ତବ୍ୟ ପ୍ରତିବାଦରେ ଆଜି ମଧ୍ୟ ସଂସଦର ଉଭୟ ସଦନର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି. କ୍ରମାଗତ ଦ୍ୱିତୀୟ ଦିନ ପାଇଁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ଭବ ହୋଇପାରି ନାହିଁ. ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଲୋକସଭାରେ ବିରୋଧୀ ଦଳଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା. ରାଜ୍ୟସଭାରେ ମଧ୍ୟ ସେହିଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା. ଅଧ୍ୟକ୍ଷ ଜଗଦୀପ ଧନକଡ଼ ଗୃହରେ ଶୃଙ୍ଖଳା ରକ୍ଷା ପାଇଁ ସଦସ୍ୟଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସକାରାତ୍ମକ ପ୍ରତିକ୍ରିୟା ନ ମିଳିବାରୁ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ. ଅପରାହ୍ନ 2 ଲୋକସଭା ପୁନର୍ବାର ଆରମ୍ଭ ହେବା କ୍ଷଣି କଂଗ୍ରେସ, ଡିଏମ୍କେ, ସମାଜବାଦୀ ପାର୍ଟି ସମେତ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗରେ ପହଞ୍ଚି ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ମନ୍ତବ୍ୟ ବିରୋଧରେ ସ୍ଲୋଗାନମାନ ଦେଇଥିଲେ. ବାଚସ୍କତି ଓମ୍ ବିର୍ଲା ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ. ରାଜ୍ୟସଭାରେ ମଧ୍ୟ ଅନୁରୂପ ଆଚରଣ ଯୋଗୁଁ ଅପରାହ୍ନ 2 ଗୃହ କାର୍ଯ୍ୟ ସମ୍ଭବ ହୋଇପାରି ନଥିଲା. ଅପରାହ୍ନ 2 ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ସଂସଦ ଭବନ ପରିସରରେ ବିକ୍ଷୋଭ ପ୍ରଦର୍ଶନ ବେଳେ 2 ବିଜେପି ସାଂସଦ ଆହତ ହେବା ଘଟଣା ନେଇ ରାଜ୍ୟସଭାରେ ବିତର୍କ ଆରମ୍ଭ ହୋଇଥିଲା. ବିଜେପି ସାଂସଦ ପାଙ୍ଗନନ୍ କୋନିୟାକ୍ ଅଭିଯୋଗ କରିଥିଲେ ବିକ୍ଷୋଭ ସମୟରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ତାଙ୍କୁ ଅସଦାଚରଣ କରିଛନ୍ତି. ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିଜେପିର 2 ସାଂସଦଙ୍କ ଆହତ ଘଟଣାରେ ରାହୁଲ ଗାନ୍ଧି ଏବଂ କଂଗ୍ରେସ ଦଳକୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଥିଲେ. ଗୃହରେ ବିଜେପି ଦଳର ନେତା ଜେପି ନଡ୍ଡା ମଧ୍ୟ ଏହି ପ୍ରସଙ୍ଗରେ କଂଗ୍ରେସ ଦଳକୁ ନିନ୍ଦା କରିଥିଲେ. ଅନ୍ୟପକ୍ଷରେ ବିରୋଧୀ ଦଳ ପକ୍ଷରୁ ମଧ୍ୟ ଶାସକ ଦଳର ସଦସ୍ୟଙ୍କ ବିରୋଧରେ ରାହୁଲ ଗାନ୍ଧିଙ୍କୁ ଧକ୍କା ଦିଆଯାଇଥିବା ନେଇ ଅଭିଯୋଗ କରାଯାଇଥିଲା. ଅଧ୍ୟକ୍ଷ ଶ୍ରୀ ଧନକଡ଼ ଘଟଣାର ସମୀକ୍ଷା କରୁଛନ୍ତି ବୋଲି ଗୃହକୁ ସୂଚନା ଦେଇଥିଲେ. ତେବେ ବିରୋଧୀଙ୍କ ପକ୍ଷରୁ ହଟ୍ଟଗୋଳ ଜାରି ରହିବା ଯୋଗୁଁ ଶ୍ରୀ ଧନକଡ଼ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ. ସଂସଦ ଭବନରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଦଳର 2 ସାଂସଦଙ୍କ ଆହତ ହେବା ଘଟଣାରେ ବିଜେପି ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି. ବରିଷ୍ଠ ବିଜେପି ନେତା ଅନୁରାଗ ଠାକୁର ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଘଟଣା ନେଇ ମାମଲାରେ ସମ୍ପୂର୍ଣ୍ଣ ବିବରଣୀ ଥାନାରେ ପ୍ରଦାନ କରାଯାଇଛି. ଏନ୍ଡିଏ ସଂସଦ ସଦସ୍ୟମାନେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସମୟରେ ସୁରକ୍ଷାକର୍ମୀ ଶ୍ରୀ ଗାନ୍ଧି ଏବଂ ଅନ୍ୟ ବିରୋଧୀ ସଦସ୍ୟଙ୍କୁ ସଂସଦରେ ପ୍ରବେଶ ପାଇଁ ଏକ ନିର୍ଦ୍ଦିଷ୍ଟ ମାର୍ଗ ଆପଣେଇବାକୁ ଅନୁରୋଧ କରିଥିଲେ। ତେବେ ଶ୍ରୀ ଗାନ୍ଧି ତାଙ୍କର କ୍ରୋଧ ପ୍ରକାଶ କରିବା ସହ ସୁରକ୍ଷାକର୍ମୀଙ୍କ ଅନୁରୋଧକୁ ଗ୍ରହଣ କରିନଥିଲେ ବୋଲି ଶ୍ରୀ ଠାକୁର ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ସଂସଦ ସଦସ୍ୟଙ୍କ ଏକ ପ୍ରତିନିଧି ମଣ୍ଡଳୀ ମଧ୍ୟ ବିଜେପି ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦଳର ବରିଷ୍ଠ ନେତା ଦିଗ୍ବିଜୟ ସିଂ ଗଣମାଧ୍ୟମକୁ କହିଛନ୍ତି କଂଗ୍ରେସ ଦଳ ପକ୍ଷରୁ ବିଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରୁ ସଂସଦର ମକରଦ୍ୱାର ପର୍ଯ୍ୟନ୍ତ ପ୍ରତିବାଦ ଶୋଭାଯାତ୍ରା କରିବାକୁ ସ୍ଥିର ହୋଇଥିଲା, କିନ୍ତୁ ବିଜେପି ସଦସ୍ୟମାନେ ମକରଦ୍ୱାରରେ ଏକାଠି ହୋଇ ହଟ୍ଟଗୋଳ କରିଥିଲେ। ଏହି ଘଟଣାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ପଡ଼ିଯାଇଥିଲେ ଏବଂ ତାଙ୍କର ଉଭୟ ଆଣ୍ଠୁରେ ଆଘାତ ଲାଗିଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ଉପାଧ୍ୟକ୍ଷ ହରିବଂଶ ଖାରଜ କରିଦେଇଛନ୍ତି। ଜଣେ ଦଳୀୟ କର୍ମୀ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ନେଇ ବିରୋଧୀ ଦଳ ପକ୍ଷରୁ ଶ୍ରୀ ଧନକଡ଼ଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା। ଶ୍ରୀ ହରିବଂଶ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ସାମ୍ବିଧାନିକ ଅନୁଷ୍ଠାନକୁ କ୍ଷତି ପହଞ୍ଚାଇବା ଏଭଳି ପ୍ରସ୍ତାବର ଉଦ୍ଦେଶ୍ୟ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଗତ 10 ଉପରାଷ୍ଟ୍ରପତି ଶ୍ରୀ ଧନକଡ଼ଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ 60 ବିରୋଧୀ ସଦସ୍ୟ ଏ ସଂକ୍ରାନ୍ତ ନୋଟିସ୍ରେ ସ୍ୱାକ୍ଷର କରିଥିଲେ। 60 ଅଧିକ ବରିଷ୍ଠ କଳାକାରଙ୍କ ପାଇଁ ସଂସ୍କୃତି ମନ୍ତ୍ରଣାଳୟ ଏକ ଆର୍ଥିକ ସହାୟତା ଯୋଜନା ଆରମ୍ଭ କରିଛି। ରାଜ୍ୟସଭାରେ ଆଜି ଏହି ସଂକ୍ରାନ୍ତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ କହିଛନ୍ତି ବାର୍ଷିକ 72,000 ପର୍ଯ୍ୟନ୍ତ ଆୟ କରୁଥିବା 60 ଅଧିକ କଳାକାରଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ସେମାନଙ୍କୁ ପ୍ରତି ମାସରେ 6,000 ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। କଳାକାରଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀଙ୍କୁ ମଧ୍ୟ ଏହି ସହାୟତା ରାଶି ପ୍ରଦାନ କରାଯିବ। ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ଅନୁଷ୍ଠାନ ଏବଂ ଅନ୍ୟ ଅଂଶୀଦାର ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକୁ ଏଥିପାଇଁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଆସନ୍ତାକାଲିଠାରୁ ତିନିଦିନିଆ ମରିସସ୍ ଗସ୍ତରେ ଯିବେ। ମରିସସ୍ର ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲାମଙ୍କ ନେତୃତ୍ୱରେ ନୂତନ ସରକାର ଗଠନ ପରେ ଏହା ହେଉଛି ଦୁଇ ଦେଶ ମଧ୍ୟରେ ପ୍ରଥମ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଗସ୍ତ। ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା ପାଇଁ ଶ୍ରୀ ମିଶ୍ରୀ ମରିସସ୍ ଗସ୍ତରେ ଯାଉଛନ୍ତି। ଦୁଇ ଦେଶ ମଧ୍ୟରେ ନିୟମିତ ଉଚ୍ଚସ୍ତରୀୟ କଥାବାର୍ତ୍ତାରୁ ଏହା ହେଉଛି ଏକ କ୍ରମାଗତ ଧାରା। ଭିଜନ ସାଗର, ଆଫ୍ରିକା ପ୍ରମୁଖ ନୀତି ଏବଂ ଦକ୍ଷିଣ ବିଶ୍ୱ ପ୍ରତି ପ୍ରତିବଦ୍ଧତା ଆଧାରରେ ମରିସସ୍ ସହିତ ସମ୍ପର୍କକୁ ଭାରତ ଦେଉଥିବା ପ୍ରାଥମିକତାର ଏହା ପ୍ରତିଫଳନ। ଦୁଇ ଦେଶ ମଧ୍ୟରେ ବହୁ ପୁରାତନ ସାଂସ୍କୃତିକ ପରମ୍ପରା ଏବଂ ବିଭିନ୍ନ କ୍ଷେତ୍ରରେ ଦୃଢ଼ ସମ୍ପର୍କ ରହିଆସିଛି। ଶ୍ରୀ ମିଶ୍ରୀଙ୍କର ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଇଛି। ଭାରତରେ ବିମାନ ଭଡ଼ା ବିଶ୍ୱର ଅଧିକାଂଶ ଦେଶ ତୁଳନାରେ କମ୍ ରହିଛି ବୋଲି ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମାହୁଲ କହିଛନ୍ତି। ଲୋକସଭାରେ ଆଜି ଏ ସଂକ୍ରାନ୍ତ ତଥ୍ୟ ଉପସ୍ଥାପନ କରି ମନ୍ତ୍ରୀ ଶ୍ରୀ ମାହୁଲ କହିଛନ୍ତି, ବିଶ୍ୱସ୍ତର ତୁଳନାରେ ଭାରତରେ ଭାରତୀୟ ବିମାନ କମ୍ପାନୀଙ୍କ ଦ୍ୱାରା କିଲୋମିଟର ପିଛା ବିମାନ ଭଡ଼ା କମ୍ ରହିଛି। 2023 ତୁଳନାରେ ଚଳିତ ବର୍ଷ ବିମାନ ଭଡ଼ା ହ୍ରାସ ପାଇଛି ବୋଲି ସେ ସୂଚନା ଦେଇଛନ୍ତି। ବିମାନ ଭଡ଼ା ନିର୍ଦ୍ଧାରଣ ସମୟରେ ଯାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖିବା ଲାଗି ବିମାନ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ମାହୁଲ କହିଛନ୍ତି। ଦେଶରେ ଚିକିତ୍ସା ଉପକରଣ ନିର୍ମାଣ ଏକ ଉଦୀୟମାନ କ୍ଷେତ୍ର ଭାବେ ଉଭା ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି। ସ୍ୱାସ୍ଥ୍ୟସେବା ଆବଶ୍ୟକତା, ବୈଷୟିକ ଉଦ୍ଭାବନ, ସରକାରୀ ସହାୟତା ଏବଂ ବଜାର ସୁଯୋଗ ଦ୍ୱାରା ଏ କ୍ଷେତ୍ରରେ ବିପୁଳ ସମ୍ଭାବନା ରହିଛି ବୋଲି ସେ ସୂଚନା ଦେଇଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବିକଶିତ ଭାରତ ପାଇଁ ପରିବର୍ତ୍ତିତ ସ୍ୱାସ୍ଥ୍ୟସେବା କ୍ଷେତ୍ର 2047 ଶୀର୍ଷକ ସ୍ୱାସ୍ଥ୍ୟ ଶିଖର ସମ୍ମିଳନୀକୁ ସମ୍ବୋଧନ କରି ମନ୍ତ୍ରୀ କହିଛନ୍ତି, ଭାରତ ଏବେ ଏସିଆର ଚତୁର୍ଥ ବୃହତ୍ତମ ଚିକିତ୍ସା ଉପକରଣ ବଜାର ହୋଇଛି। ଏ କ୍ଷେତ୍ରରେ ରପ୍ତାନୀ ବୃଦ୍ଧି ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେ କହିଛନ୍ତି, ଭାରତୀୟ ଚିକିତ୍ସା ଉପକରଣ କ୍ଷେତ୍ରର ପରିସୀମା ପ୍ରାୟ $14 ବିଲିୟନ ହେବ ଏବଂ ଆସନ୍ତା 2030 ସୁଦ୍ଧା ଏହା $30 ବିଲିୟନକୁ ବୃଦ୍ଧି ପାଇବ ବୋଲି ଲକ୍ଷ୍ୟ ରଖାଯାଇଛି। ଗ୍ରାମାଞ୍ଚଳରେ ବସବାସ କରୁଥିବା ପରିବାରଙ୍କ ପାଇଁ 100% ପାଇପ୍ ଯୋଗେ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ରାଜ୍ୟଗୁଡ଼ିକ ସହ ମିଶି କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି ବୋଲି ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ କହିଛନ୍ତି। ନୂଆଦିଲ୍ଲୀଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାଟିଲ କହିଛନ୍ତି, ଦେଶରେ ଏବେ ମଧ୍ୟ 4 କୋଟି ପରିବାର ପାଇପ୍ ଯୋଗେ ଜଳ ଯୋଗାଣରୁ ବଞ୍ଚିତ ଅଛନ୍ତି। ସେମାନଙ୍କୁ ଏହି ସୁବିଧା ପ୍ରଦାନ କରିବା ପାଇଁ ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ସମ୍ପୃକ୍ତ ରାଜ୍ୟଗୁଡ଼ିକ ସହ ଆଲୋଚନା କରାଯାଇଛି। ଜଳଜୀବନ ମିଶନ ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ପାଟିଲ କହିଛନ୍ତି, ଏହା ଗ୍ରାମୀଣ ରୋଜଗାରକୁ ପ୍ରୋହାହନ ପ୍ରଦାନ କରିଛି। ଯୁବବର୍ଗ ଏବଂ ମହିଳାଙ୍କର ଏଥିରେ ସବୁଠାରୁ ଅଧିକ ଉପକୃତ ହୋଇପାରିଛନ୍ତି ବୋଲି ସେ କହିଛନ୍ତି। ଏହି ମିଶନରେ ସାମିଲ ହୋଇପାରିନଥିବା ପରିବାରଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହାର ସମୟସୀମାକୁ ପୁନଃ ନବୀକରଣ କରିବାକୁ ସରକାର ବିଚାର କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଆନ୍ତର୍ଜାତିକ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଆଇସିସି ଆସନ୍ତା 2027 ପର୍ଯ୍ୟନ୍ତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍କୁ ନିରପେକ୍ଷ ସ୍ଥାନରେ କରିବା ପାଇଁ ନିଷ୍ପଭି ନେଇଛି। ଏଥିସହ ଫେବୃୟାରୀ ଏବଂ ମାର୍ଚ୍ଚ ମାସରେ ପାକିସ୍ତାନରେ ଖେଳାଯିବାକୁ ଥିବା ଚାମ୍ପିୟନ୍ସ ଟ୍ରଫିର ଭବିଷ୍ୟତ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ଆଇସିସିର ଏହି ନିଷ୍ପଭି ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା ଆଗାମୀ ମହିଳା କ୍ରିକେଟ୍ ବିଶ୍ୱକପ୍ 2025 ଏବଂ ଭାରତ ଶ୍ରୀଲଙ୍କାର ମିଳିତ ସହଯୋଗରେ ଅନୁଷ୍ଠିତ ହେବାକୁ ଥିବା 2026 ପୁରୁଷ ଟି20 କ୍ରିକେଟ୍ ପ୍ରତିଯୋଗିତା ପାଇଁ ମଧ୍ୟ ଲାଗୁ ହେବ ବୋଲି ଜଣାପଡ଼ିଛି। ଭାରତ ୱେଷ୍ଟଇଣ୍ଡିଜ୍ ମହିଳା କ୍ରିକେଟ୍ ସିରିଜ୍ର ତୃତୀୟ ଆନ୍ତର୍ଜାତିକ ଟି20 ମ୍ୟାଚ୍ ନାଭି ମୁମ୍ବାଇସ୍ଥିତ ଡିୱାଇ ପାଟିଲ୍ କ୍ରୀଡ଼ା ଏକାଡେମୀରେ ଚାଲିଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ ଏକ ଓଭରରେ 1 ୱିକେଟ୍ ହରାଇ 1 ରନ୍ ସଂଗ୍ରହ କରିଛି। ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ପ୍ରଥମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଏବଂ ଦ୍ୱିତୀୟ ମ୍ୟାଚ୍ରେ ଭାରତ ଜିତିବା ଫଳରେ ବର୍ତ୍ତମାନ ସୁଦ୍ଧା ଏହି ସିରିଜ୍ 1-1 ବରାବର ରହିଛି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନର କାର୍ଯ୍ୟ ଆଜି ଦିନକ ପାଇଁ ବାଧାପ୍ରାପ୍ତ। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଖାରଜ। 60 ବର୍ଷରୁ ଅଧିକ ବରିଷ୍ଠ କଳାକାରଙ୍କ ପାଇଁ ଆର୍ଥିକ ସହାୟତା ଯୋଜନା ଆରମ୍ଭ କରିଛି ସଂସ୍କୃତି ମନ୍ତ୍ରଣାଳୟ ଏବଂ ଆସନ୍ତାକାଲିଠାରୁ ତିନିଦିନିଆ ମରିସସ୍ ଗସ୍ତରେ ଯିବେ ବୈଦେଶିକ ସଚିବ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।